প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
জয় প্রভু যীশু, জয় প্রভু যীশু, জয় জয় সত্য সনাতন হে। জয় প্রভু যীশু, জয় প্রভু যীশু, জয় জয় সত্য সনাতন হে। জগত তারণ করণ কারণ আসিলে মত ভুবন হে। জয় প্রভু যীশু, জয় প্রভু যীশু, জয় জয় সত্য সনাতন হে। অদ্ভুত মহিমা জগতে প্রকাশিলে কে পারে করিলা বর্ণন হে। অদ্ভুত মহিমা জগতে প্রকাশিলে কে পারে করিতা বর্ণন হে। সহস্র রচনা করিলে হে ঘোষণা সে তনহি পত বর্ণন হে। জয় প্রভু যীশু, জয় প্রভু যীশু, জয় জয় সত্য সনাতন হে। ভক্তর প্রাণ, ভক্তর জ্ঞান, ভক্তর অমূল্য ধন হে। ভক্তর প্রাণ, ভক্তর জ্ঞান, ভক্তর অমূল্য ধন হে। পতিত পাবন ভক্তর ভূষণ, ধন্য ঈশ্বর নন্দন হে। জয় প্রভু যীশু, জয় প্রভু যীশু, জয় জয় সত্য সনাতন হে। জগত তারণ করণ কারণ আসিলে মত ভুবন হে। জয় প্রভু যীশু, জয় প্রভু যীশু, জয় জয় সত্য সনাতন হে।
প্রভু যীশু খ্রিস্টঙ্ক মধুর নামরে আজির এই অধিবেশনকু আপনকু স্বাগত জনায়। আজি আমি পবিত্র আত্মাঙ্ক ফল ও দান বিষয়ে সংক্ষেপরে আলোচনা করিবা। জনে ব্যক্তি পবিত্র আত্মাঙ্ক সহায়তারে পাপ বিষয়ে বোধ পাই প্রভু যীশু খ্রিস্টঙ্কু ব্যক্তিগত ত্রাণকর্তা রূপে গ্রহণ করি পিতাঙ্ক নিকটকু ফেরিলে ঈশ্বরঙ্ক সন্তান হুয়ে। এহা আরম্ভ মাত্র, কিন্তু খ্রিস্টীয় জীবনরে বৃদ্ধিপ্রাপ্ত হই পূর্ণ বয়স্ক মনুষ্য হেবা পাই অনেক আত্মিক ব্যায়ামর আবশ্যক। তা মধ্যরু গোটিয়ে বিষয় আমি দেখিবা, যা এফিসিয় পাঁচ পর্ব অঠর পদরে লেখা যাইছি, তাহা হেউছি আত্মারে পূর্ণ হেবা নিমন্তে আবশ্যকতা। আত্মারে পূর্ণ হেলে জনে বিশ্বাসীর জীবন ভারসাম্য জীবন হুয়ে। কেবল আত্মাঙ্ক ফল বা কেবল আত্মাঙ্ক দান যথেষ্ট নুহে। তেণু এক পক্ষীর দুই দেণা সদৃশ, জনে বিশ্বাসী উভয় আত্মাঙ্ক ফল ও দান আবশ্যক করে। গালাতীয় পাঁচ পর্ব বাইশ ও তেইশ পদরে আত্মাঙ্ক ফল বিষয়ে কুহাযাইছি। এঠারে আত্মাঙ্ক ফলস্বরূপে যে নটি বিষয় লেখাযাইছি তাহা নটি বিভিন্ন ফল নুহে, মাত্র গোটিয়ে লেম্বু ফলর নটি কল স্বরূপ। প্রত্যেক বিশ্বাসী জীবনরে নটি অনুগ্রহর ফল রহিবা বাঞ্ছনীয়। প্রেম, এহা দিব্য প্রেম, যাহাকি অন্তর্বাসী ঈশ্বরঙ্ক মৌলিক গুণ। প্রথম জহন চারি পর্ব ষোহল পদরে লেখা যায়, পুনি আম্ভমানঙ্ক প্রতি ঈশ্বরঙ্ক যেউ প্রেম অছি তাহা আম্ভেমানে জানিছু ও বিশ্বাস করিছু। ঈশ্বর তো প্রেম, আনন্দ, এহা কৌণসি পার্থিব সুখ আনন্দ নুহে, মাত্র অন্তরর গভীরতম প্রদেশরু নির্গত হেউথবা অসরন্তি স্বর্গীয় আনন্দ, যাহা বিষয়ে পাউল ଫିଲିପିୟ 4:4 କହନ୍ତି, ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର। ପୁନଶ୍ଚ କହୁଅଛି, ଆନନ୍ଦ କର, ଶାନ୍ତି। ଏହା ହେଉଛି ଖ୍ରୀଷ୍ଟଙ୍କ ନିଜର ଶାନ୍ତି, ଯାହା ବିଶ୍ୱାସୀକୁ ପରିତୃପ୍ତ କରି ରଖେ। ଜହନ 14:27 ଯୀଶୁ କହିଲେ, ମୋହର ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଅଛି। ଦୀର୍ଘ ସହିଷ୍ଣୁତା ସ୍ୱାଭାବିକ ମନୁଷ୍ୟ ଅଧୈର୍ଯ୍ୟ, ମାତ୍ର ସାଧୁମାନେ ଧୈର୍ଯ୍ୟ ସହକାରେ ଏହି ପାର୍ଥିବ ଯାତ୍ରା ଶେଷ କରିବେ। ପରୋପକାରିତା ନିଃସ୍ୱାର୍ଥପର ଭାବେ ସମସ୍ତଙ୍କର ମଙ୍ଗଳ କରିବା ପାଇଁ ଏହି ଗୁଣ ବିଶ୍ୱାସୀକୁ ସାହାଯ୍ୟ କରେ। ଭଦ୍ରତା ଆତ୍ମାରେ ପୂର୍ଣ୍ଣ ବ୍ୟକ୍ତି ସମସ୍ତ ଶିଷ୍ଟାଚାରରେ ପୂର୍ଣ୍ଣ। ବିଶ୍ୱସ୍ତତା ଜଣେ ଆତ୍ମାରେ ପୂର୍ଣ୍ଣ ବ୍ୟକ୍ତି ଭରସାହୀନ ଜଗତରେ ଭରସାଯୋଗ୍ୟ ବ୍ୟକ୍ତି ଅଟେ। ସେ ଜୀବନର ସବୁ କ୍ଷେତ୍ରରେ ବିଶ୍ୱସ୍ତ ଅଟେ। ମୃଦୁତା ଏହା ହେଉଛି କୋମଳ ଓ ମଧୁର ବ୍ୟବହାର। ପ୍ରଭୁ ଯୀଶୁ ଥିଲେ ମୃଦୁଶୀଳ। ପ୍ରଭୁ ଯୀଶୁଙ୍କ ଏହି ମୃଦୁତା ବିଶ୍ୱାସୀଠାରେ ପ୍ରକାଶିତ ହୁଏ। ଆତ୍ମସଂଯମ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିଜର ଖାଦ୍ୟ, ପେୟ, ପରିଧାନ, ଆଚରଣ ବିଧି, ଭାବାବେଗ ଓ ପ୍ରତିକ୍ରିୟା ପ୍ରକାଶ ଇତ୍ୟାଦି ପ୍ରତ୍ୟେକ ବିଷୟରେ ସଂଯମ ରକ୍ଷା କରେ। ଉପରୋକ୍ତ 9 ଯାକ ଗୁଣ ବିଶ୍ୱାସୀ ଜୀବନରେ ବିକଶିତ ହୁଏ। ବିଶ୍ୱାସୀ ଯେତେ ଯେତେ ନିଜର ଅନ୍ତର୍ବାସୀ ପବିତ୍ରାତ୍ମାଙ୍କୁ ନିଜ ଜୀବନରେ ଅଧିକାର ଦିଏ, ସେତେ ଅଧିକ ମାତ୍ରାରେ ଫଳ ଦେଖାଯାଏ। ଆତ୍ମାଙ୍କ ଫଳ ସହ ଆତ୍ମାଙ୍କ ଦାନ ମଧ୍ୟ ବିଶ୍ୱାସୀ ଜୀବନରେ ରହିବା ଆବଶ୍ୟକ। 1 କରିନ୍ଥିୟ 12:8-10 ଆତ୍ମାଙ୍କ 9 ଦାନ ବିଷୟ ଉଲ୍ଲେଖ କରାଯାଇଛି, ଯାହା ସାଧାରଣତଃ ହିତ ନିମନ୍ତେ ପ୍ରଦତ୍ତ ହୁଏ ଏବଂ ସାଧାରଣ ହିତ ନିମନ୍ତେ ପ୍ରଦତ୍ତ ହୋଇଥାଏ। ଏହି ଦାନଗୁଡ଼ିକ ହେଲା ବୁଦ୍ଧିର ବାକ୍ୟ, ଜ୍ଞାନର ବାକ୍ୟ, ବିଶ୍ୱାସ, ଆରୋଗ୍ୟ କରିବାର ଶକ୍ତି, ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର ଶକ୍ତି, ଭାବବାଣୀ କହିବାର ଶକ୍ତି, ଭିନ୍ନ ଭିନ୍ନ ଆତ୍ମା ଚିହ୍ନିବାର, ପରଭାଷା କହିବାର ଓ ପରଭାଷା ଅର୍ଥ କରିବାର ଦାନ। ଏହି ସମସ୍ତ ଦାନ ପାଉଲଙ୍କଠାରେ କାର୍ଯ୍ୟ କରୁଥିଲା। ଜଣେ ବିଶ୍ୱାସୀ ସମସ୍ତ ଦାନର ଅଧିକାରୀ ହେଲେ ମଧ୍ୟ ଏହାକୁ ନମ୍ର ଭାବେ ଈଶ୍ୱରଙ୍କ ଗୌରବ ପାଇଁ ବ୍ୟବହାର କରିବା ଉଚିତ। ଦେଖାଯାଏ ଅନେକ ନିର୍ଦ୍ଦିଷ୍ଟ ଦାନ ପାଇବା ପାଇଁ ଲାଳାୟିତ, ମାତ୍ର ଯାହା ସେବା ନିମନ୍ତେ ଅଧିକ ଆବଶ୍ୟକ ସେ ଦାନ ପାଇବା ପାଇଁ ଇଚ୍ଛା କରନ୍ତି ନାହିଁ, ବା ଏହା ଅଛି ବୋଲି ଧାରଣାରେ ମଧ୍ୟ ରଖିନାହାନ୍ତି। ଉଦାହରଣ ସ୍ୱରୂପ ବୁଦ୍ଧିର ବାକ୍ୟ ଓ ଜ୍ଞାନର ବାକ୍ୟର ଦାନ। ଜ୍ଞାନର ବାକ୍ୟର ଦାନ ଥିବା ବ୍ୟକ୍ତି ଏକ ବ୍ୟକ୍ତି, ପରିସ୍ଥିତି ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଜ୍ଞାନ ଆହରଣ କରେ ଓ ସେଥିପାଇଁ ନିତ୍ୟାନ୍ତ ଆବଶ୍ୟକୀୟ ବୁଦ୍ଧିର ବାକ୍ୟର ଦାନ ବ୍ୟବହାର କରି ସେ ଆବଶ୍ୟକୀୟ ନିର୍ଦ୍ଦେଶ ଦିଏ। ଯୀଶୁ ଯେତେବେଳେ ସମୀରଣୀୟ ସ୍ତ୍ରୀ ବିଷୟରେ ଜାଣିଲେ ଯେ ତାର 5 ସ୍ୱାମୀ ଥିଲେ ଓ ବର୍ତ୍ତମାନ ତା ପାଖରେ ଥିବା ବ୍ୟକ୍ତି ମଧ୍ୟ ତାର ସ୍ୱାମୀ ନୁହେଁ, ଏହା ଜାଣିଲା ପରେ ମଧ୍ୟ ଯୀଶୁ ତାକୁ ଅନୁଯୋଗ ବା ଭତ୍ସନା ନ କରି ବୁଦ୍ଧିର ବାକ୍ୟର ଦାନରେ ତାକୁ କହିଲେ, ଯାଅ, ତୁମ୍ଭ ସ୍ୱାମୀକି ଡାକି ଏଠାକୁ ଆସ। ଏହାର ଫଳରେ ସେ ସ୍ତ୍ରୀର ଜୀବନ ବଦଳିଗଲା। ଆମେ ମଧ୍ୟ ଏହି ଦାନ ପାଇବା ପାଇଁ ଆକାଂକ୍ଷା କରିବା ଉଚିତ। ବିଶ୍ୱାସର ଦାନ ଥିବା ବ୍ୟକ୍ତି ପକ୍ଷରେ ସାଧାରଣ ବିଶ୍ୱାସୀର ବିଶ୍ୱାସ ଅପେକ୍ଷା ଅଧିକ ଅଲୌକିକ କାର୍ଯ୍ୟ କରିବା ସମ୍ଭବପର ହୁଏ। ସାଧାରଣ ବିଶ୍ୱାସୀ ଯାହା ବିଶ୍ୱାସ କରିବାକୁ ସମର୍ଥ ହୁଏ ନାହିଁ, ତାହା ବିଶ୍ୱାସ ଦାନ ଥିବା ବ୍ୟକ୍ତି କରିବାକୁ ସମର୍ଥ ହୁଏ, ଯାହା ଏଲିଓଙ୍କ ଜୀବନରେ ଦେଖାଦେଇଥିଲା। ପାଉଲ ଏହି ଦାନ ଯୋଗୁଁ ମାୟାବୀ ଅଲ୍ଲିମାକୁ ଅନ୍ଧ ହୋଇ ସୂର୍ଯ୍ୟ ଦେଖିବ ନାହିଁ ବୋଲି କହିବାରୁ ତାହା ସଫଳ ହେଲା। ଏହା ଆମେ ପ୍ରେରିତ 13:11 ପାଉ। ଆରୋଗ୍ୟ କରିବାର ଦାନ ଯୋଗୁଁ ମଧ୍ୟ ସେହିପରି ଅଲୌକିକ ଭାବେ ଦୂରାରୋଗ୍ୟ ଭଲ ହୋଇଥାଏ। ଭାବବାଣୀ କହିବାର ଦାନ ପରଭାଷା କହିବାର ଦାନ ଓ ଏହାର ଅର୍ଥ କରିବାର ଦାନ ମଧ୍ୟ ଈଶ୍ୱରଙ୍କ ଗୌରବ ପାଇଁ ବ୍ୟବହୃତ ହେବା ଆବଶ୍ୟକ। ଏହା ଦାନ ଅଟେ, ତେଣୁ ଜଣେ ଏହା ଦାବି କରିପାରିବ ନାହିଁ, ମାତ୍ର ପାଇବା ପାଇଁ ଆକାଂକ୍ଷା କରିବ। ନିଜର ପ୍ରଦର୍ଶନୀ ନିମନ୍ତେ ନୁହେଁ, ମାତ୍ର ମଣ୍ଡଳୀର ନିଷ୍ଠା ନିମନ୍ତେ। ପାଉଲ ପ୍ରଥମ କରନ୍ଥୀୟ 12 ପର୍ବ 31 ପଦରେ କହିଲେ, ଶ୍ରେଷ୍ଠ ଦାନ ସମସ୍ତ ପାଇବା ପାଇଁ ଏକାନ୍ତ ଚେଷ୍ଟା କର, ଅଧିକନ୍ତୁ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉତ୍କୃଷ୍ଟତର ପଥ ଦେଖାଉଅଛି, ତାହା ହେଉଛି ପ୍ରେମ। ଯୀଶୁଙ୍କ ଭଳି ଆମ ହୃଦୟରେ ଦୟା ଓ ପ୍ରେମ ନଥିଲେ ଦାନଗୁଡ଼ିକ ଉପଯୁକ୍ତ ଭାବେ କାର୍ଯ୍ୟ କରିବ ନାହିଁ। ତେଣୁ ଏକ ଭାରସାମ୍ୟ ଖ୍ରୀଷ୍ଟୀୟ ଜୀବନ କାଟିବା ପାଇଁ ଉଭୟ ଆତ୍ମାଙ୍କ ଫଳ ଓ ଆତ୍ମାଙ୍କ ଦାନ ଜଣେ ବିଶ୍ୱାସୀ ପକ୍ଷରେ ଆବଶ୍ୟକ। ପ୍ରଭୁ ଆପଣଙ୍କୁ ଆତ୍ମାଙ୍କ ଫଳ ଓ ଦାନରେ ପୂର୍ଣ୍ଣ କରନ୍ତୁ।
ପାପି ଭାବି ରହନ ଚାଲ ତୁ ଆଉ, ଆରେ ପାପି ଭାବି ରହନ ଚାଲ ତୁ ଆଉ, ଅନନ୍ତ ନରକ ପନ୍ଦେ କିପା ଖେଳୁ ଥାଉ, ପାପି ଭାବି ରହନ ଚାଲ ତୁ ଆଉ। ପ୍ରଭୁ ପରି ବଳି ଥାକି ଖେଳୁ ପାପ କରୁ, ଯେ ଦଣ୍ଡେ ପାପି ମାରନ୍ତି ତାଙ୍କୁ କି ନ ଡରୁ, ତୋର କପାଳ ପିତଳ ଚିତଳୁ ହେବେ, ସେ ପ୍ରଭୁ ଭାଙ୍ଗି ଦେବେ ନ ଛାଡ଼ିବେ କେବେ, ଆରେ ପାପି ଭାବି ରହନ ଚାଲ ତୁ ଆଉ। ଦିନେ ଦାରୁଣ ମରଣ ହତାଶ ନୋହିବୁ ତୁ କି ଦଣ୍ଡା ଜ୍ଞା ଶୁଣ, ମୃତ୍ୟୁ ନ ଶୁଣୁ ଛାଡ଼ ଦୁଷ୍ଟପଣ ସବୁ, ଆରେ ପାପି ଏହି କ୍ଷଣି।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।